ആകാശവാണി. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ମଧ୍ୟପ୍ରାଚ୍ୟରେ ରହୁଥିବା କେରଳମ୍ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ଉପରେ ସରକାରଙ୍କର ରହିଛି ସର୍ବୋଚ୍ଚ ପ୍ରାଥମିକତା, କହିଲେ ପ୍ରଧାନମନ୍ତ୍ରୀ. କେରଳମ୍ରେ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋରଦାର. ଅନାବଶ୍ୟକ ଭାବେ ଏଲ୍ପିଜି ଗ୍ୟାସ୍ ବୁକିଂ ନ କରିବା ଲାଗି ଜନସାଧାରଣଙ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ. ଭାରତୀୟ ରେଳବାଇରେ ଗତ ଆର୍ଥିକ ବର୍ଷରେ ଅଭୂତପୂର୍ବ ବିକାଶ ହୋଇଛି, କହିଲେ ରେଳମନ୍ତ୍ରୀ. ଆଫଗାନିସ୍ତାନରେ ଭୂମିକମ୍ପ, 8 ମୃତ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 6 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ. ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି. ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦି କହିଛନ୍ତି, ମହିଳା ସଶକ୍ତିକରଣ ହେଉଛି ଏନ୍ଡିଏ ପାଇଁ ସର୍ବୋଚ୍ଚ ପ୍ରାଥମିକତା. ଏନ୍ଡିଏ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ଯୋଜନା ଦ୍ୱାରା ମହିଳାମାନେ ଉପକୃତ ହୋଇପାରିଛନ୍ତି. ତିରୁଭଲ୍ଲାଠାରେ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଆଜି ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, କେରଳମ୍ ଐତିହାସିକ ରୂପାନ୍ତରଣ ପାଇଁ ପ୍ରସ୍ତୁତ ଅଛି. ଜନସାଧାରଣଙ୍କର ଏନ୍ଡିଏ ପ୍ରତି ଗଭୀର ବିଶ୍ୱାସ ରହିଛି, ଯାହାକି ରାଜ୍ୟରେ ପରିଦୃଷ୍ଟ ହେଉଛି. ଶ୍ରୀ ମୋଦି ଏଲ୍ଡିଏଫ୍ ଏବଂ ୟୁଡିଏଫ୍କୁ ସମାଲୋଚନା କରି କହିଛନ୍ତି, ଉଭୟ ରାଜ୍ୟକୁ ବହୁତ ଅବହେଳା କରିଛନ୍ତି. ଏନ୍ଡିଏ ସରକାରଙ୍କ ଅମଳରେ କେରଳମ୍କୁ 5 ଗୁଣ ଅଧିକ ପାଣ୍ଠି ଯୋଗାଇ ଦିଆଯାଇଛି. ତିରୁଭଲ୍ଲା ପବ୍ଲିକ୍ ଷ୍ଟାଡିୟମ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ଡିଏ ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ. ତିରୁଅନନ୍ତପୁରମ୍ଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ରୋଡ୍ ଶୋ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମଧ୍ୟପ୍ରାଚ୍ୟରେ ରହୁଥିବା ଭାରତୀୟ ବିଶେଷ କରି କେରଳମ୍ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ତାଙ୍କ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା. ଶ୍ରୀ ମୋଦି କହିଛନ୍ତି, ତାଙ୍କ ସରକାର ଭାରତୀୟମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦିଗରେ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ସମ୍ପର୍କ ରଖିଛନ୍ତି.
वहां की सरकारों से हम लगातार बात कर रहे हैं. मैं आप सभी परिजनों को आश्वस्त करता हूं, आपके परिवारजन भले ही आपसे दूर हो लेकिन वो अकेले नहीं है. भारत सरकार इन देशों में रह रहे हर भारतीय के साथ है.
ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି କେରଳମ୍ର ଇଡୁକି ଏବଂ ଏର୍ଣ୍ଣାକୁଲମ୍ ଜିଲ୍ଲାରେ ୟୁଡିଏଫ୍ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି. ସିପିଆଇଏମ୍ ସାଧାରଣ ସମ୍ପାଦକ ଏମ୍ଏ ବେବି ଏବଂ ପଲିଟିବ୍ୟୁରୋ ସଦସ୍ୟ ସୁଭାସିନୀ ଅଲ୍ଲୀ ଏଲ୍ଡିଏଫ୍ ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି. ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି କୋଜିକୋଡ୍, ଏର୍ଣ୍ଣାକୁଲମ୍ ଏବଂ ତିରୁଅନନ୍ତପୁରମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ. କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆସନ୍ତାକାଲି କୋଲାମ୍ ଜିଲ୍ଲାରେ ୟୁଡିଏଫ୍ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ. ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମଗ୍ର ଦେଶରେ ପେଟ୍ରୋଲ, ଡିଜେଲ୍ ଏବଂ ଏଲ୍ପିଜି ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲାଗି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି. ଏଣୁ ନାଗରିକମାନେ ଆତଙ୍କିତ ନ ହୋଇ ପେଟ୍ରୋଲ, ଡିଜେଲ୍ କିଣିବା ଏବଂ ଅନାବଶ୍ୟକ ଭାବେ ଏଲ୍ପିଜି ଗ୍ୟାସ୍ ବୁକିଂ ନ କରିବା ଲାଗି ପରାମର୍ଶ ଦିଆଯାଇଛି. ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପେଟ୍ରୋଲିୟମ୍ ଜାତ ସାମଗ୍ରୀ ଏବଂ ଏଲ୍ପିଜି ଉପଲବ୍ଧତାକୁ ନିରନ୍ତର ବଜାୟ ରଖିବା ଲାଗି ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି. 5 କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ନିକଟସ୍ଥ ସମସ୍ତ ଏଲ୍ପିଜି ବିତରଣ କେନ୍ଦ୍ର ନିକଟରେ ଉପଲବ୍ଧ ରହିଛି ଏବଂ ଯେକୌଣସି ବୈଧ ପରିଚୟପତ୍ର ଦର୍ଶାଇ ଏହା କିଣିପାରିବେ. ଏଥିପାଇଁ କୌଣସି ଠିକଣା ପ୍ରମାଣ ମଧ୍ୟ ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି. ଗତ ମାସ 23 ତାରିଖଠାରୁ ପ୍ରାୟ 5,70,000 5 କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ବିକ୍ରି କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି. ଅନ୍ଲାଇନ୍ ମାଧ୍ୟମରେ ଏଲ୍ପିଜି ସିଲିଣ୍ଡର ବୁକିଂ 95% ବୃଦ୍ଧି ପାଇଛି ଏବଂ ଗତକାଲି ପ୍ରାୟ 51 ଲକ୍ଷ ଘରୋଇ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି ବୋଲି ସୂଚନା ମିଳିଛି. ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ପିଏନ୍ଜି ଇଣ୍ଡକ୍ସନ୍ ଏବଂ ଇଲେକ୍ଟ୍ରିକ୍ କୁକ୍ଟପ୍ ବ୍ୟବହାର କରିବା ଲାଗି ନାଗରିକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ହର୍ମୁଜ୍ ପ୍ରଣାଳୀ ଦେଇ ଭାରତକୁ ଏଲ୍ପିଜି ଜାହାଜ ଗ୍ରୀନ୍ ସାନ୍ଭି ସୁରକ୍ଷିତ ଭାବେ ଆସୁଥିବା ସୂଚନା ଦିଆଯାଇଛି। ଏଥିରେ 46,650 ମେଟ୍ରିକ୍ ଟନ୍ ଏଲ୍ପିଜି ମାଲ୍ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବିମାନ ଚଳାଚଳ ବ୍ୟବସ୍ଥାରେ ଉନ୍ନତି ଘଟିଛି। ଫେବୃୟାରୀ 28 ତାରିଖ ପରଠାରୁ ପ୍ରାୟ 6,75,000 ଯାତ୍ରୀ ଉପସାଗରୀୟ ଅଞ୍ଚଳରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇରେ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ବର୍ଷ ସାରା ଦୈନିକ ପାଖାପାଖି 25,000 ଟ୍ରେନ୍ ଯାତାୟତ କରୁଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବୈଷ୍ଣବ ଗତ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇରେ ଅଭୂତପୂର୍ବ ବିକାଶ ହୋଇପାରିଥିବା କହିଛନ୍ତି। ଶ୍ରୀ ବୈଷ୍ଣବ ମାଲ୍ ଓ ଯାତ୍ରୀ ପରିବହନ ବ୍ୟବସ୍ଥାରେ ଉନ୍ନତି, ବନ୍ଦେ ଭାରତ ସେବା ସମ୍ପ୍ରସାରଣ, ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି, ରେଳ ଷ୍ଟେସନ ଏବଂ ଟର୍ମିନାଲ ଭିତ୍ତିଭୂମିର ସୁଦୃଢ଼ୀକରଣ ହୋଇପାରିଥିବା କହିଛନ୍ତି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଲ ପରିବହନ ବ୍ୟବସ୍ଥାରେ ଐତିହାସିକ ପ୍ରଗତି ହାସଲ ହୋଇଛି। 2025-26 ଆର୍ଥିକ ବର୍ଷରେ 1,670 ମିଲିୟନ ଟନ୍ ମାଲ ପରିବହନ ହୋଇଛି। ଭାରତୀୟ ରେଳବାଇ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ 1,500ରୁ ଅଧିକ ଟ୍ରେନ୍ ଏବଂ 6,600ରୁ ଉର୍ଦ୍ଧ ଏଲ୍ଏସ୍ବି କୋଚ୍ ନିର୍ମାଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ 3,000 କିଲୋମିଟରରୁ ଉର୍ଦ୍ଧ ରେଳପଥରେ ସ୍ୱଦେଶୀ ଜ୍ଞାନକୌଶଳରେ କବଚ ସ୍ୱୟଂକ୍ରିୟ ରେଳ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ସେହିପରି 35 ଗତିଶକ୍ତି ମାଲ ପରିବହନ ଟର୍ମିନାଲ ଆରମ୍ଭ କରାଯାଇ ମାଲ ପରିବହନ କ୍ଷମତାର ଉନ୍ନତି କରାଯାଇପାରିଛି। ଇତିମଧ୍ୟରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 149 ଷ୍ଟେସନର ବିକାଶ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ନିଜ ନିଜର ବୃତ୍ତିଗତ ଜୀବନରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଏବଂ ଆତ୍ମବିଶ୍ୱାସ ନୀତିକୁ ପ୍ରୟୋଗ କରିବା ପାଇଁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ଆଜି ବିହାରର ମୋତିହାରୀଠାରେ ଥିବା ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଶିକ୍ଷାର ପରିବର୍ତ୍ତନକାରୀ ଶକ୍ତି ବିଷୟରେ ଅବଗତ କରାଇବା ସହ ଦେଶ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏବେ ଦେଶ ଅମୃତକାଳ ଦେଇ ଗତି କରୁଥିବା ବେଳେ ଆସନ୍ତା 2047 ସୁଦ୍ଧା ଆମ ଦେଶ ବିକଶିତ ରାଷ୍ଟ୍ରରେ ପରିଣତ ହେବ ଏବଂ ଯୁବକ ଯୁବତୀମାନେ ଏହି ପରିବର୍ତ୍ତନର ସ୍ଥପତି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ନବସୃଜନ ସହ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜନବିଶ୍ୱାସ ବିଲ୍ 2026 ସଂସଦର ଅନୁମୋଦନ ଲାଭ କରିବା ପରେ 23 ମନ୍ତ୍ରଣାଳୟର 79 କେନ୍ଦ୍ରୀୟ ଆଇନ ଓ ଏଥିରେ ଥିବା 784 ଉପଧାରାକୁ ସଂଶୋଧନ କରାଯାଇଛି। ଏହାଫଳରେ ସାମାନ୍ୟ ପ୍ରକ୍ରିୟାଗତ ତ୍ରୁଟି ପାଇଁ ପୂର୍ବରୁ ଥିବା ଫୌଜଦାରୀ ଦଣ୍ଡକୁ ହଟାଇ ଦିଆଯାଇଛି। ବିଲ୍ରେ ବ୍ୟବସାୟ କ୍ଷେତ୍ରକୁ ସହଜ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଛି। ଭାରତୀୟ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସଂଘ ପକ୍ଷରୁ ଏହି ଆଇନକୁ ସ୍ୱାଗତ କରାଯାଇଛି। ଆଫଗାନିସ୍ତାନର ଉତ୍ତରାଞ୍ଚଳରେ 5.9 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମହମ୍ମଦ ୟୁସୁଫ ହମାଦ କହିଛନ୍ତି, କାବୁଲ ପ୍ରଦେଶରେ ଘର ଭୁଶୁଡ଼ି ପଡ଼ିବା ଯୋଗୁଁ ଏମାନଙ୍କର ମୃତ୍ୟୁ ଘଟିଛି। କାବୁଲରୁ 186.4 କିଲୋମିଟର ଗଭୀରତାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 6 ୱିକେଟ୍ରେ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 162 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ 18 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ହରାଇ 164 ରନ୍ ସଂଗ୍ରହ କରିଥିଲା। ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମଧ୍ୟପ୍ରାଚ୍ୟରେ ରହୁଥିବା କେରଳମ୍ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ଉପରେ ସରକାରଙ୍କର ରହିଛି ସର୍ବୋଚ୍ଚ ପ୍ରାଥମିକତା, କହିଲେ ପ୍ରଧାନମନ୍ତ୍ରୀ। କେରଳମ୍ରେ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋରଦାର। ଅନାବଶ୍ୟକ ଭାବେ ଏଲ୍ପିଜି ଗ୍ୟାସ୍ ବୁକିଂ ନ କରିବା ଲାଗି ଜନସାଧାରଣଙ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 6 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।